प्रिय विद्यार्थीगण शुभेच्छा। ओडिशा राज्य मुक्त विश्वविद्यालयर इंटरनेट रेडियो प्रज्ञवाणी को स्वागत। चलंतु आलोचना करिबा विभिन्न धरणर रिपोर्टिंग संपर्क रे। प्रथमे जानिबा तथ्य भित्तिक रिपोर्टिंग बा ऑब्जेक्टिव रिपोर्टिंग संपर्क रे। तथ्य भित्तिरे जहाँ घटिछि ताहाकु वर्णना करिबा ही ऑब्जेक्टिव रिपोर्टिंग बा तथ्य भित्तिक रिपोर्टिंग। एथिरे कोनोसे प्रकार व्यक्तिगत मत विचार पूर्व अनुराग पृष्ठभूमि आदिर स्थान नथाय। सीधा सड़ख जहाँ घटी तहार विवरणी प्रदान करा जाए। सेतिरे कोनोसे प्रकार उद्देश्यमूलक तथ्य परिवेशित करा जाए नाही। आजिकाली संवादपत्र रे हेउथिबा हार्ड न्यूज बा कठिन खबर रिपोर्टिंग साधारणत एहिपरि होइथाय। चलंतु जानिबा तथ्य भित्तिक रिपोर्टिंग रो गुणावली उपरे। कौनसी प्रसंग विषय लिखा बेले दुई पक्ष मध्य समतुल्यता रक्षा करा जाए था। द्वितीय यही धरण रिपोर्टिंग रे निर्भुल तथ्य प्रदान करा जिबा उपरे गुरुत्व दिया जाए था। सीधा सड़ख वास्तव खबर एथिरे प्रदान करा जाए। तृतीय जो तथ्य सूचना गुड़िक अधिक जरूरी सीधा सड़ख ताहाको प्रदान करा जाए था। चतुर्थ तथ्य मझे कौनसी प्रकार मतामत बा विचार को प्रासंगिकता दिया जाए ना। पंचम जो व्यक्ति यहाँ लेखती लेखार कौन प्रकार उपस्थिति प्रभाव भावनार स्थान न थाए। शेष मन रखत लेखला बेले एक तरफा होगा द्वेष परायण होगा एवं बुले बंके लेखा आदि कार्य कराए न थाए। एवं विश्लेषणात्मक रिपोर्टिंग संपर्क में आलोचना करवा। विश्लेषणात्मक रिपोर्टिंग को इंटरप्रिटेटिव रिपोर्टिंग कहुए। विश्लेषणात्मक रिपोर्टिंग रे तथ्य सहित किसी विश्लेषण स्थान पाई थाए। पाठक माने किभली घटना को सरल भाव बुझिपारे से घटना को पुंखानुपुंख वर्णना करने दरकार। तथ्य सहित घटनार प्रेक्षापट संभाव्य परिणति और घटनार कारण संपर्क में लिखा जाए था। प्राथमिक तथ्य सहित घटनास्थल रिपोर्टर निजस्व अभिज्ञता अनुसंधान मिलता तथ्य तथा विशेषज्ञ मानक मतामत को यह रिपोर्टिंग स्थान दिया जाए था। बेले बेले गोटे घटना किसी दिन खबर कागज पृष्ठबंधन करें दिनक दिन से घटना सह नुआ नुआ तथ्य पदाक आसे जहाक खबर भाव प्रकाश करमती भी हुए। प्रतिदिन से घटना सह जड़ित आहरी अनेक घटना घटवाक आरंभ कै एपरी स्थले पाठकों को बुझाइबा रिपोर्टर को घटनार पूर्व और पर संपर्क को उपस्थापित करने को पड़ता है। ताहार प्रेक्षापट एवं कालानुक्रमिक उपस्थापन करने को पड़ता है। यह छड़ा भविष्य संभाव्य परिणति विषय में पाठकों को जनवा पड़े। प्रथम विश्वयुद्ध पर आमेरिका प्रथम एभली रिपोर्टिंग देखा मिलता। एवं आसतु जाणी अनुसंधानमूलक इनभेस्टिगेटिव रिपोर्टिंग विषय जेतेबेले साधारण आखि को देखा जाउथिबा तथ्य ठारु अधिक किछि हासिल करिबा सह घटनार मूल पर्यंत पहुँचिबा को रिपोर्टर टीए अनुसंधान करि तथ्य हासिल करे सेपरि रिपोर्टिंग को अनुसंधानमूलक रिपोर्टिंग कहा जाए। कौनसी घटना किंबा एहा उपरे प्रकाशित तथ्य को आधार करि सत कथार अनुसंधान ही अनुसंधानमूलक रिपोर्टिंग। अनेक घटना थाए जहाँ खाली आखि को सरल देखा जाए घटनार गुरुत्व बुझि हुए ना। सेपरि स्थिति रे रिपोर्टर टीए सत्य पदाक आणिबा पई अनुसंधान करे निज सूत्र ठारु खबर रो गहरिया तथ्य हासिल करे। साधारणत ही रिपोर्टिंग दिने दुई दिन किंबा तीन दिन मध्यरे शेष हुए ना। यह एक लंबा प्रक्रिया। धीरे धीरे रिपोर्टर टी घटना भितर को पशि लुकायित तथ्य हासिल करिथाय। जेतेबेले अनुसंधान शेष हुए सेतेबेले ही खबर प्रकाश करा जाय। अनुसंधानमूलक रिपोर्टिंग रे बेस सावधानता अवलंबन करने को पड़ता है। अनेक समय सांबादिक तथा रिपोर्टर जीवन प्रति विपद रही है। यह छड़ा अनुसंधानमूलक रिपोर्टिंग मिलता लुकायित तथ्यर सत्यता जानापी रिपोर्टर टीए बारंबार परीक्षा कै विभिन्न सूत्र सत्यता जानवाक चेष्टा करते केतेक समय अनुसंधानमूलक रिपोर्टिंग छल जाणीशुणी कौन व्यक्ति किंवा संस्था उपर आरोप लग जाए सेपरि करिबा आद्यो समीचीन नुहे। अनुसंधानमूलक रिपोर्टिंग रो प्रधान उद्देश्य लोक मानकु घटना पछर सत जणाइबा हेबा उचित। अनेक समय रे रिपोर्टर निज अजाणतरे षडयंत्र शिकार हो जाए जहाँ से विश्वस्त बोली भावुथाए से सूत्र ही ता पाखरे न्यूज प्लांट बा खबर रोपण करिथाए। ଏଣୁ ମୂଳରୁ ହିଁ ସାମ୍ବାଦିକଟିଏ ସତର୍କ ରହିବା ଆବଶ୍ୟକ। ହାତେ ମାପି ଚାଖଣ୍ଡେ ଚାଲିବାର କଳା ତାକୁ ଜଣାଥିବା ଦରକାର। ଜଣାଶୁଣା ଆମେରିକୀୟ ସାମ୍ବାଦିକ ରବର୍ଟ ପେରିଙ୍କ ମତରେ ବିଜ୍ଞାନରେ ଥିଓରିଟିକାଲ ରିସର୍ଚ୍ଚ ବା ଗବେଷଣା ଯାହା କାର୍ଯ୍ୟ କରିଥାଏ, ସାମ୍ବାଦିକତାରେ ଅନୁସନ୍ଧାନମୂଳକ ରିପୋର୍ଟିଂ ସେହି କାର୍ଯ୍ୟ କରିଥାଏ। ଦୁଇଟିର ଉଦ୍ଦେଶ୍ୟ ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିବା ଏବଂ ପୂର୍ବ ଦୃଷ୍ଟାନ୍ତକୁ ବଦଳାଇବା। ଅର୍ଥାତ୍ ସାଧାରଣ ଲୋକମାନେ ଯେଉଁଭଳି ଭାବେ ନିଜ ଚତୁଃପାର୍ଶ୍ୱକୁ ଦେଖୁଛନ୍ତି ସେଥିରେ ସୁଧାର ଆଣିବା। ଆଜିର ସମାଜରେ ଅନୁସନ୍ଧାନମୂଳକ ସାମ୍ବାଦିକତାର ଆବଶ୍ୟକତା ଓ ଗୁରୁତ୍ୱ ଯଥେଷ୍ଟ ଅଧିକ। ଆଜିକାଲି ସମାଜରେ ଘଟୁଥିବା ଅରାଜକତା, ଭ୍ରଷ୍ଟାଚାର ଆଦିକୁ ସର୍ବସମ୍ମୁଖକୁ ଆଣିବା ଅନୁସନ୍ଧାନମୂଳକ ରିପୋର୍ଟିଂର ବହୁଳ ଆବଶ୍ୟକତା ରହିଛି। ଠିକ୍ ବାଟରେ କରାଗଲେ ଅନୁସନ୍ଧାନମୂଳକ ରିପୋର୍ଟିଂ ସମାଜରେ ବେଶ୍ କିଛି ପରିବର୍ତ୍ତନ ଆଣିପାରିବ। ସାଧାରଣ ଜନତାଙ୍କୁ ଲୁଟୁଥିବା ବଡ଼ ବ୍ୟବସାୟୀ ହୁଅନ୍ତୁ କିମ୍ବା ଲାଞ୍ଚୁଆ ନେତା କି ସରକାରୀ କର୍ମଚାରୀ, ସେମାନଙ୍କ ସତ ପଦାକୁ ଆଣିପାରିବାର କ୍ଷମତା ଅନୁସନ୍ଧାନମୂଳକ ରିପୋର୍ଟିଂରେ ରହିଛି। ଆଧୁନିକ ସାମ୍ବାଦିକତାରେ ଅନୁସନ୍ଧାନମୂଳକ ରିପୋର୍ଟିଂ ଗଣତନ୍ତ୍ରର ଜଗୁଆଳି ସାଜିଜ କହିଲେ ଭୁଲ ହେବ ନାହିଁ। 1979ରେ ଦି ଇଣ୍ଡିଆନ୍ ଏକ୍ସପ୍ରେସ୍ର ପରିଚାଳନା ସମ୍ପାଦକ ହେବା ପରେ ଅରୁଣ ସୌରୀ ଭାରତରେ ଅନୁସନ୍ଧାନମୂଳକ ରିପୋର୍ଟିଂର ମଞ୍ଜି ବୁଣିଥିଲେ। ସାମ୍ବାଦିକତାରେ ଏକ ନୂଆ ଢଙ୍ଗର ଆକ୍ରମଣାତ୍ମକ ଶୈଳୀ, ସ୍ୱାଧୀନ ଅନୁସନ୍ଧାନମୂଳକ ସାମ୍ବାଦିକତା ଆମ ଦେଶରେ ଆରମ୍ଭ କରିଥିଲେ। ପରେ ପରେ ସୁରୀ ଓ ତାଙ୍କ ଦି ଇଣ୍ଡିଆନ୍ସ ଏକ୍ସପ୍ରେସ୍ ଟିମ୍ ଦେଶର ଅନେକ ଭ୍ରଷ୍ଟାଚାର ତଥା ସ୍କାଣ୍ଡାଲର ପର୍ଦ୍ଦାଫାସ୍ କରିଥିଲେ। ଏଥିରେ ଅନେକ ସରକାରୀ କର୍ମଚାରୀ, ରାଜନେତା ଓ ବ୍ୟବସାୟୀ ସାମିଲ ଥିଲେ। ଆଉ ଏକ ଉଦାହରଣ ଦେଇ ହେବ, ଦି ହିନ୍ଦୁ ଖବରକାଗଜ ବୋଫୋର୍ସ ଦୁର୍ନୀତିର ପରଦା ହଟାଇଥିଲା, ଯାହା ଗୋଟିଏ ସରକାରକୁ ବି ଗଡ଼େଇ ଦେଇଥିଲା। ଆଜିକାଲି ଗଣମାଧ୍ୟମରେ, ଖାସ୍ କରି ଟେଲିଭିଜନରେ ଯେଉଁଭଳି ଅନୁସନ୍ଧାନମୂଳକ ରିପୋର୍ଟିଂ ଆମେ ଦେଖୁଛେ, ତାହା ଅଧିକାଂଶ ସମୟରେ ଷ୍ଟିଙ୍ଗ ଅପରେସନ୍ ହୋଇଥାଏ। ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାର କୌଣସି ପ୍ରତିନିଧି ଗୋପନୀୟ ଭାବରେ ଏହି ଅନୁସନ୍ଧାନ କରିଥାନ୍ତି। ଅନୁସନ୍ଧାନମୂଳକ ରିପୋର୍ଟିଂ କରିବା ସମୟରେ ଜଣକୁ ବେଶ୍ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ଏହିଭଳି ରିପୋର୍ଟିଂରେ ଦୃଢ଼ ସଂକଳ୍ପ, ଧୈର୍ଯ୍ୟଶୀଳ ଓ ସତର୍କ ହେବାର ଆବଶ୍ୟକତା ରହିଛି। ନୀତିଗତ ଶିକ୍ଷା ଏହି ଧରଣର ରିପୋର୍ଟିଂ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ନଚେତ୍ ଏହି ରିପୋର୍ଟିଂରେ ଭଲ କରିବାକୁ ଯାଇ ଅତ୍ୟଧିକ କ୍ଷତି ଘଟାଇବାର ସମ୍ଭାବନା ରହିଥାଏ। କାହାକୁ କ୍ଷତି ପହଞ୍ଚାଇବାକୁ ନୁହେଁ, ବରଂ ସତକୁ ସାମ୍ନାକୁ ଆଣିବାକୁ ଅନୁସନ୍ଧାନ କରାଯିବା ଉଚିତ। ଏହି ଅନୁସନ୍ଧାନ ତଥ୍ୟ ଆଧାରିତ ହୋଇଥିବା ଆବଶ୍ୟକ। କାହା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ଉପଯୁକ୍ତ ରିପୋର୍ଟ ତଥା ପ୍ରମାଣ ନିଜ ପାଖରେ ରଖିଥିବା ଜରୁରୀ। ଖାଲି ପାଠକଙ୍କୁ ଆକର୍ଷିତ କରି ଚାଞ୍ଚଲ୍ୟ ସୃଷ୍ଟି କରିବା ପାଇଁ ଅନୁସନ୍ଧାନମୂଳକ ରିପୋର୍ଟିଂ କରିବା ଠିକ୍ ନୁହେଁ। ଏପରି କରିବା କ୍ଷତିକାରକ, କାରଣ ଏହାଦ୍ୱାରା ଆପଣ ଅଚାନକ ଜଣଙ୍କର ବା ଏକ ଅନୁଷ୍ଠାନର ସମ୍ମାନରେ ଅଶେଷ କ୍ଷତି ପହଞ୍ଚାଇ ପାରନ୍ତି। ଅନୁସନ୍ଧାନମୂଳକ ରିପୋର୍ଟିଂ କରୁଥିବା ରିପୋର୍ଟର ଜଣଙ୍କର ଜୀବନ ପ୍ରତି ଅନେକ ସମୟରେ ବିପଦ ଥାଏ। ତାକୁ ସବୁବେଳେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼େ। ଆବଶ୍ୟକ ପଡ଼ିଲେ ଘଞ୍ଚ ଜଙ୍ଗଲ, ଆତଙ୍କବାଦୀ କ୍ୟାମ୍ପ, ଯୁଦ୍ଧାଞ୍ଚଳ ଯିବାକୁ ହୋଇଥାଏ ଏବଂ ବେଳେବେଳେ କିଛି ବେଆଇନ କାର୍ଯ୍ୟକଳାପ ମଧ୍ୟ କରିବାକୁ ପଡ଼ିଥାଏ। ଏଭଳି ଏକ ଉଦାହରଣ ହେଉଛି ଆମେରିକୀୟ ସାମ୍ବାଦିକ ଡାନିଏଲ୍ ପଲ୍। ସେ ପାକିସ୍ତାନରେ ରହି ଜନୈକ ବୋମା ପ୍ରସ୍ତୁତକାରୀ ରିଚାର୍ଡ ରିଡ୍ଙ୍କର ଆତଙ୍କବାଦୀ ସଂଗଠନ ଅଲକାଇଦା ସହ ସମ୍ପୃକ୍ତି ବିଷୟରେ ଅନୁସନ୍ଧାନ କରୁଥିଲେ। 2002 ସେ ପାକିସ୍ତାନରେ ଇସଲାମିକ ନେତା ମୁବାରକ ଅଲ୍ଲି ଶାହା ଗିଲାନୀଙ୍କୁ ସାକ୍ଷାତ କରିବାକୁ ଯାଉଥିବା ସମୟରେ ତାଙ୍କୁ ଅପହରଣ କରି ନିଆଯାଇଥିଲା, ପରେ ତାଙ୍କୁ ହତ୍ୟା କରାଯାଇଥିଲା। ଅନୁସନ୍ଧାନମୂଳକ ରିପୋର୍ଟିଂ ସମୟରେ ସାମ୍ବାଦିକଙ୍କୁ କେତୋଟି ହାତ ହତିଆରର ଆବଶ୍ୟକତା ପଡ଼ିଥାଏ। ଆବଶ୍ୟକ ପଡ଼ିଲେ କଲମ କ୍ୟାମେରା, ବତାମ କ୍ୟାମେରାକୁ ବ୍ୟବହାର କରିବାକୁ ପଡ଼ିଥାଏ। ପ୍ରବଞ୍ଚନା ଓ ପ୍ରତାରଣା ଭଳି କାର୍ଯ୍ୟ ମଧ୍ୟ କରିବାକୁ ପଡ଼ିଥାଏ। ବିଶେଷ କରି ଷ୍ଟିଙ୍ଗ ଅପରେସନ୍ ସମୟରେ ଏସବୁର ଆବଶ୍ୟକତା ଅଧିକ ପଡ଼ିଥାଏ। 2000 ଏକ ଜାତୀୟ ନ୍ୟୁଜ୍ ପୋର୍ଟାଲ tehlka.com ପ୍ରଥମେ ଷ୍ଟିଙ୍ଗ ଅପରେସନ୍ କରିବା ଆରମ୍ଭ କରି ଅନେକ ଭଣ୍ଡାମିର ପର୍ଦ୍ଦାଫାସ୍ କରି ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। ପ୍ରତିରକ୍ଷା ସାମଗ୍ରୀ କିଣାରେ ଦୁର୍ନୀତି ଏହା ସାମ୍ନାକୁ ଆଣିଥିଲା। କ୍ରିକେଟ୍ ଓ ସୁରକ୍ଷା ପ୍ରତିଷ୍ଠାନ ଆଦିରେ ହୋଇଥିବା ଭ୍ରଷ୍ଟାଚାରକୁ ସର୍ବସମ୍ମୁଖକୁ ଆଣିଥିଲା। ସେତେବେଳେ କ୍ରିକେଟର ଷ୍ଟିଙ୍ଗ ଅପରେସନ୍କୁ ନେଇ ତେହେଲକା ବେଶ୍ ଚର୍ଚ୍ଚାରେ ରହିଥିଲା। ଏମିତିକି କିଛି କ୍ରିକେଟରଙ୍କ କ୍ୟାରିୟର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିଲା। ସେହିପରି ଷ୍ଟ୍ରିଙ୍ଗ ଅପରେସନ୍ ଆଉ ଏକ ଉଦାହରଣ ହେଉଛି ଅପରେସନ୍ ଦୁର୍ଯ୍ୟୋଧନ। ଏହା ଟେଲିଭିଜନ ଚ୍ୟାନେଲ ଆଜ୍ ତକ୍ ଏବଂ ଅନୁସନ୍ଧାନମୂଳକ ପୋର୍ଟାଲ କୋବ୍ରା ପୋଷ୍ଟ ଦ୍ୱାରା 2005 କରାଯାଇଥିଲା। ଲୁକ୍କାୟିତ କ୍ୟାମେରାକୁ ବ୍ୟବହାର କରି ଚ୍ୟାନେଲ ସଂସଦର 11 ସଦସ୍ୟଙ୍କୁ ଲାଞ୍ଚ ନେଉଥିବାର ଦେଖାଇଥିଲା। ଏହି ଅପରେସନ୍ ପାଖାପାଖି 9 ଚାଲିବା ପରେ ଘଟଣା ସର୍ବସମ୍ମୁଖକୁ ଆସିଥିଲା। ସ୍ୱାଧୀନ ଭାରତରେ ସଂସଦକୁ ନେଇ ଏହା ଥିଲା ପ୍ରଥମ ଷ୍ଟିଙ୍ଗ ଅପରେସନ୍। ଏହି ଷ୍ଟିଙ୍ଗ ଅପରେସନ୍ରେ ଧରାପଡ଼ିଥିବା ସମସ୍ତ ସଦସ୍ୟଙ୍କୁ ପରେ ସଂସଦରୁ ବରଖାସ୍ତ କରି ଦିଆଯାଇଥିଲା। ସେଥିମଧ୍ୟରୁ 10 ଜଣ ଲୋକସଭା ଓ ଜଣେ ରାଜ୍ୟସଭାର ସଦସ୍ୟ ଥିଲେ। ସେମାନେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେଉଥିଲେ। ସେହିପରି ତିହାର ଜେଲ୍ କର୍ତ୍ତୃପକ୍ଷ କିପରି ଲାଞ୍ଚ ନେଇ ଆଇନଗତ ଅଧିକାର ନଥିବା ଲୋକମାନଙ୍କୁ ଜେଲ୍ ଭିତରକୁ ଛାଡ଼ି ଦେଉଛନ୍ତି, ତାହାକୁ ନେଇ ଆଜ ତକ୍ ଆଉ ଏକ ଷ୍ଟିଙ୍ଗ ଅପରେସନ୍ କରି ସଫଳ ହୋଇଥିଲା। ଏହାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ପରେ 2 ଡେପୁଟି ସୁପରିଟେଣ୍ଡେଣ୍ଟ ଏବଂ 4 ଜଣ ସହକାରୀ ସୁପରିଟେଣ୍ଡେଣ୍ଟ, 3 ଜଣ ମୁଖ୍ୟ ୱାର୍ଡର ଓ 4 ଜଣ ୱାର୍ଡନଙ୍କୁ ନିଲମ୍ବନ କରାଯାଇଥିଲା। ଆମେ ଆଲୋଚନା କଲେ ବିଭିନ୍ନ ଧରଣର ରିପୋର୍ଟିଂ ବିଷୟରେ। ଆଶା କରୁଛୁ ଏହା ଆପଣଙ୍କ ପାଇଁ ଉପାଦେୟ ହେବ। ଶୁଭକାମନା ସହ ବିଦାୟ ନେଉଛୁ। ନମସ୍କାର।